ॐ
नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
भगवते वासुदेवाय
अवस्त भक्त सज्जन बृंद मातृवृंद आपण मानक आम आज सत्संग को स्वागत जनाऊ आपण मैने आज जो रही सत्संग उद्देश्य हूँ श्रीयुक्त विजय कुमार पंडा श्राद्धवार्षिक उपलक्षे प्रथम वार्षिक श्राद्धवार्षिक उपलक्षे आपण मैंने सत्संग व्यवस्था कर आम मैंने सब आम इस्कन बुर्ला आप निकट में साईपुर निकट में यही जो केन्द्र रही इस्कन बुर्लार भक्त मान सब आम आसीचु तेणु से ही आत्मार स्वर्गति विधान आम किसी भगवान कथा कह तेणु सर्वप्रथमें आम अनुष्ठान तरफ आपको धन्यवाद अर्पण करूँ जेहेतु आपण आम को गोटे सुजोग प्रदान कले भगवान कथा प्रचार करने जो विजय तर नाम हूँ विजय आम यो आम मनुष्य जन्म प्राप्त होचे आमर मनुष्य जन्मर उद्देश्य हूँ विजय प्राप्त हवा आपण मैने देख जो फटोचित्र अच्छी से लिखाई नयना छिंदन शस्त्राणी श्लोकटी आम आलोचना करवा तेणु ये मनुष्य जन्मर श्रेष्ठ विजय होटा भगवद गीता आपण मैंने पढ़ुवे आमर जो रही स्कन प्रतिष्ठा आचार्य श्री श्रीमदेशी भक्ति वेदांत स्वयं प्रभुपाद महाराज सी जो भगवद गीतार भाष्य दे से भाष्य आज सारा पृथ्वी रे सब पढ़ी भगवान भक्त होती आप जानते अल्प बहुत इस्कन विषय तेणुक आमर माताजी आम मन डाकिले आमको से चिन्ह नए कि भुवनेश्वर रही से खबर पाई आम सहित कंटाक्ट करमको ये डाकिले सारा पृथ्वीर व्यक्ति मैंने बहुत निम्न अवस्था थे मनुष्य भारत वर्षे विशेष भाव ओडिशा रे जो मैंने मनुष्य जन्म प्राप्त होता कौन कह बहुत भाग्यवान किंतु पाश्चात्य जगत जो लोक मैंने बहुत प्रकार यदि रही ऐश्वर्य रही किंतु आम आध्यात्मिक दिगरे से उन्नत नुहति बहुत निम्न स्तर अच्छा पशु स्तर अच्छा कि आज से भगवद गीता पाठ कर भगवान भक्त होती भगवान भक्त हेले प्रकृत विजय लाभ करवा तेणु आम अनुरोध करूँ आपण मैने भगवद गीता आम जो रही आनंद वर्धन प्रभु सहित कंटाक्ट करेबे आम डिस्काउंट प्रदान कर भगवद गीता ए भगवद गीता मनुष्य समाज पर भगवान ये ज्ञान प्रदान कर ज्ञान आम निहाती दरकार आम विजय प्राप्त हवा प्रकृत विजय क्या प्राप्त हवा ना मृत्यु मृत्यु यदिओ ये कहुची नयन छिंदन शस्त्राण ये शरीर को मृत्यु कबलित करे कि आत्मा को कबलित करना आत्मा विजय लाभ कर ये मृत्यु पर विजय लाभ करवा ये हूँ मनुष्य जन्मर उद्देश्य आम जो मनुष्य जन्म प्राप्त होचे भगवद गीता भगवान कौन से कथा आम तो सी कह कि भगवद गीतार अंतिम श्लोक ये कही संजय ये भगवद गीता आपने सम्यक रूप को कह भगवद गीता जो पांडव कौर मान भर जो युद्ध हो सारा पृथ्वीर सैन्य मान राजा मैंने विभिन्न जो पांडव पक्ष व कौर पक्ष मिशि जाइंट 18 सैन्य युद्ध चली महाभारत 5000 वर्ष तलर घटना ये सत्य घटना ये कौन मनकल्पना नुह सत्य घटना ये हूँ प्रकृत इतिहास आपण मैंने जानते कि भाव में कौर मैंने पांडव मान अत्याचार करुले पा दिन छोट पा जिते बिल्कुल भीम 5 बाक होते से ही समय हत्या करने विष लड़ू प्रदान कर करदे बहुत कथा रही महाभारत यही भाव अंतिम युद्ध है महाभारत युद्ध है गोटे पक्ष रे कौरव मान गोटे पक्ष रे पांडव मान कौरव मान जो रही राजा मानी सहित जी मिशिंट से युद्ध करने आस 11 सैन्य 11 सैन्य कहले ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛନ୍ତି 218,700 ଏତିକି ସୈନ୍ୟ ଅଶ୍ୱାରୋହୀ ଗଜାରୋହୀ ରଥାରୋହୀ ପଦାତିକ ଏହିଭଳି ଭାବରେ ଗୋଟିଏ ଅକ୍ଷୌଣୀ ହେଉଛନ୍ତି 218,700 ଏତିକିକୁ 18 ଗୁଣିଲେ ଯେତିକି ପାଖାପାଖି 40,00,000 କି ଆହୁରି ଅଧିକ ଲୋକ ସେଠି ଉପସ୍ଥିତ ଥିଲେ ଯୁଦ୍ଧ କରୁଥିଲେ ଏତିକି ସୈନ୍ୟ ହାତୀ ଆଉ ଘୋଡ଼ା ଏମାନଙ୍କ ଛାଡ଼ନ୍ତୁ ଏମାନଙ୍କ ଛାଡ଼ନ୍ତୁ ତେଣୁ ଏ ଯେଉଁ ଭଗବତ ଗୀତାର ଜ୍ଞାନ ସଞ୍ଜୟ ଦେଉଛନ୍ତି ଧୃତରାଷ୍ଟ୍ରଙ୍କୁ ଧୃତରାଷ୍ଟ୍ର ପଚାରୁଛନ୍ତି ଭଗବତ ଗୀତା ଆରମ୍ଭ ହେଇଛି ଏଇଥିରୁ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୋତ୍ସବା ମାମକା ପାଣ୍ଡବା ଶୈବ କିମ କୁର୍ବତ ସଞ୍ଜୟ ଏ ଧର୍ମ କୁରୁକ୍ଷେତ୍ର ଆପଣ ବର୍ତ୍ତମାନ ମଧ୍ୟ ରହିଛି କୁରୁକ୍ଷେତ୍ର ହରିୟାଣା ସେପଟେ ପଡ଼ିବ ହରିୟାଣା କୁରୁକ୍ଷେତ୍ର କୁରୁକ୍ଷେତ୍ରରେ ସେ ଯୁଦ୍ଧଟି ହେଇଥିଲା ଧର୍ମକ୍ଷେତ୍ର ଏଇଟା ଗୁରୁ ଜଣେ ରାଜା ଥିଲେ ଯିଏକି ବହୁତ ତପସ୍ୟା କରିଥିଲେ ତେଣୁ ସେ ସ୍ଥାନ ଧର୍ମକ୍ଷେତ୍ରରେ ପରିଣତ ହେଇଛନ୍ତି ତେଣୁ ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ଯେତେବେଳେ ଯୁଦ୍ଧ କରିବା ପାଇଁ ସେ ଉପସ୍ଥିତ ହୋଇଛନ୍ତି ମହାମଗା ପାଣ୍ଡବା ଶୈବ ଧୃତରାଷ୍ଟ୍ର ପଚାରୁଛନ୍ତି ତାଙ୍କର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଧୃତରାଷ୍ଟ୍ରଙ୍କ ପିତା ବ୍ୟାସଦେବ ଯିଏକି ଭଗବାନଙ୍କ ଜଣେ ଅବତାର ସମସ୍ତ ବୈଦିକ ଶାସ୍ତ୍ରକୁ ସେ ରଚନା କରିଛନ୍ତି କୌଣସି ମନୁଷ୍ୟଟିକୁ ରଚନା କରିନାହାନ୍ତି ଭଗବାନ ରଚନା କରିଛନ୍ତି ଭଗବାନଙ୍କର ଅବତାର ହେଉଛନ୍ତି ବ୍ୟାସଦେବ ତେଣୁ ସିଏ ଆସିଲେ ପଚାରିଲେ ଧୃତରାଷ୍ଟ୍ରଙ୍କୁ ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବି କିନ୍ତୁ ସେ କହିଲେ ପିତାଶ୍ରୀ ଆଉ ଇଏ ସମୟରେ ମୋର ପିଲାମାନେ ସବୁ ରହିଛନ୍ତି ସଙ୍କଟରେ ମୁଁ ଆଉ କ'ଣ ମୋର ଦିବ୍ୟ ଚକ୍ଷୁ ନେଇକି କ'ଣ ଦେଖିବି ମୋର ସଚିବଙ୍କୁ ପ୍ରଦାନ କରନ୍ତୁ ସଞ୍ଜୟ ତାଙ୍କର ସଚିବ ଥିଲେ ତେଣୁ ସଞ୍ଜୀବକୁ ପ୍ରଦାନ କଲା ସଞ୍ଜୟକୁ ପ୍ରଦାନ କରାଗଲା ଯେ ସଞ୍ଜୟ ଭଗବତ ଗୀତାର ଜ୍ଞାନ ଦେଉଛନ୍ତି ଯୁଦ୍ଧ ହେଉଛି କୁରୁକ୍ଷେତ୍ରରେ କିନ୍ତୁ ସଞ୍ଜୟ ଯେଉଁ କଥା କହୁଛନ୍ତି ସେ ହେଉଛନ୍ତି ହସ୍ତିନାପୁର ବର୍ତ୍ତମାନର ମିରଟ ଉତ୍ତରପ୍ରଦେଶ ଯେଉଁ ମିରଟ ରହିଛି ସେହି ସ୍ଥାନର କଥା ସେଠି କଥା ସେ ସବୁ ଦେଖୁଥିଲେ କ'ଣ ହେଉଥିଲା ସେଠି ଶୁଣୁଥିଲେ ମନରେ କିଏ କ'ଣ ଚିନ୍ତା କରୁଛନ୍ତି ସବୁ ସେ ଜାଣିପାରୁଥିଲେ ଏଭଳି ଦିବ୍ୟ ଦୃଷ୍ଟି ସେ ପ୍ରାପ୍ତ ହୋଇଥିଲେ ତେଣୁ ଏ ଅନ୍ତିମରେ ସେ କଥା କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁଆ ନୀତିର୍ମତିର୍ମମ ବିଜୟ ଲାଭ କରିବେ ସେମାନେ ଯେଉଁଠି ଭଗବାନ ଯତ୍ର ଯୋଗେଶ୍ୱର କୃଷ୍ଣ ଭଗବାନ ସେ ଯୋଗର ଈଶ୍ୱର ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି ଅଣିମା ଲଘିମା ଇତ୍ୟାଦି ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ରହିଛି ଆଶ୍ଚର୍ଯ୍ୟଜନକ ଶକ୍ତି ସେମାନେ ପ୍ରାପ୍ତ ହେବେ ଯୋଗ ସିଦ୍ଧି ପ୍ରାପ୍ତ ହେଲେ ତେଣୁ ଏହି ଯୋଗ ସିଦ୍ଧି ଏ ଯୋଗେଶ୍ୱର ଭଗବାନ ପ୍ରଦାନ କରନ୍ତି ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ଯେଉଁଠି ତାଙ୍କର ଭକ୍ତ ରହିଛନ୍ତି ପାର୍ଥ ଧନୁର୍ଦ୍ଧର ତତ୍ର ସେଠି କ'ଣ ହୁଏ ନା ଶ୍ରୀ ଶ୍ରୀ କହିଲେ ସବୁ ସବୁ ଐଶ୍ୱର୍ଯ୍ୟ ଆସି ପହଞ୍ଚିବ ବିଜୟ ସେଠି ଆସିବ ପ୍ରାପ୍ତ ହେବ ସେମାନେ ଏବଂ ଶ୍ରୀ ବିଜୟ ଧୃତି ଧୃତି କହିଲେ ବିଭୂତି ଶ୍ରୀ ବିଜୟ ଭୂତି ଭୂତି କହିଲେ ବିଭୂତି ବହୁତ ଆଶ୍ଚର୍ଯ୍ୟ ଶକ୍ତି ସେମାନେ ପ୍ରାପ୍ତ ହେବେ ଏବଂ ସେଠି ମଧ୍ୟ ନୀତି ରହିବ ସେଠି କୌଣସି ଅନୀତି ରହିବ ନାହିଁ ଇଏ ହେଉଛି ଧ୍ରୁବ ସବୁବେଳ ପାଇଁ ରହିବ ଏଇଟା ସଞ୍ଜୟ କହୁଛନ୍ତି ଇତି ମତେ ମମ ମୋର ମତି ମୋର ମୋର ମନ ବା ମୋର ବୁଦ୍ଧି ହେଉଛି ବା ମୋର ଯେଉଁ ମତ ହେଉଛି ଏଇଟା ବିଜୟ ଲାଭ କରିବା ଆମେ ମଧ୍ୟ ବିଜୟ ଲାଭ କରିବା ଯଦି ଆମେ ଭଗବାନଙ୍କ ଶରଣରେ ଯିବା ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଆମେ ଆଜି ଏଇ କୀର୍ତ୍ତନ କଲୁ ଭଗବାନ ନାମ ଭଗବାନ ଓ ଭଗବାନ ନାମ ଭିତରେ କିଛି ତଫାତ ନାହିଁ ଆପଣମାନେ ଆମର ଏଇ କେନ୍ଦ୍ର ପାଖରେ ରହିଛନ୍ତି ଆପଣମାନେ ଆସନ୍ତୁ ଆମ ସବୁ ରବିବାର ପ୍ରୋଗ୍ରାମ୍ ହେଉଛି ସଣ୍ଡେରେ ପ୍ରୋଗ୍ରାମ୍ ହେଉଛି ପ୍ରସାଦ ଦିଆଯାଉଛି ଆପଣମାନେ ଆସିବେ ଭଗବାନ କଥା ଶୁଣିବେ ଏ ଭଗବତ ଗୀତା ଭାଗବତ ଜ୍ଞାନ ପ୍ରଦାନ କରାଯାଉଛି ଆମର ଗୁରୁଦେବ ଶ୍ରୀ ଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ସେ ଜଣେ ବୈଜ୍ଞାନିକ ଆମେରିକାରେ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ସେ PhD କରୁଥିଲେ କେମିଷ୍ଟ୍ରିରେ ସେଇଠି ଆମର ଯେଉଁ ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ତାଙ୍କ ଦେଖା ହେଇଛି ତେଣୁ ସେ ସେଇଠି ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି ଏସବୁ କଥା ସବୁ ରହିଛି ଆମେ ସେଥିପାଇଁ ସିଏ ସେଇ ଗୁରୁଦେବ ଆମର ଏଇ ସ୍ଥାନଟି ନେଇଛନ୍ତି ଆପଣ ମାଆଙ୍କ ପାଇଁ ଆପଣ ମାଆଙ୍କର ମଙ୍ଗଳ ପାଇଁ ପଶ୍ଚିମ ଓଡ଼ିଶାବାସୀ ମାଆଙ୍କର କଲ୍ୟାଣ ପାଇଁ ସେ ସ୍ଥାନଟି ନିଆଯାଇଛି ते सब आम विभिन्न कलेज रही यूनिवर्सिटी रही सब एम सब भगवान कथा को वैज्ञानिक भितर प्रचार कर मनगढ़ा कथा नुह वैज्ञानिक भितर प्रचार करमर जन वैज्ञानिक से थे गुरुदेव तेणु से नहींक्रे आम सब विभिन्न प्रकार आयोजन चलती विभिन्न प्रकार आम सबदिन सका भागवत कथा कौच इस्कन बुर्ला आप चाहिए ये घर बस देखिपर शुणीपर लाइव स्ट्रीमिंग होगवान कथा आम इस्कन बुर्ला यूट्यूब भगवान कथा प्रचार कर भगवान कथा प्रचार करमर विजय लाभ विजय प्राप्त हवा कारण आम बर्तमान रही अज्ञानता भितर रही चे ये भौतिक जगत हूँ ये मायार जगत ଏଠି ସେଠି ମୃତ୍ୟୁ ରହିଛି ମୃତ୍ୟୁର ଜଗତ ଏଇଟା ଜଣେ ଏଠି ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରିବ ଭଗବତ ଗୀତାରେ ଭଗବାନ କହିଲେ ଯାହାତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବ ମୃତ୍ୟୁ ଜନ୍ମ ଯାହାତ ସେହି ଧ୍ରୁବ ମୃତ୍ୟୁ ଜଣେ ଜନ୍ମ ହେଇଛି ମାନେ ସେ ମୃତ୍ୟୁବରଣ କରିବ ଏବଂ ଧ୍ରୁବ ମୃତ୍ୟୁ ଜନ୍ମ ଶେଷ ଜଣେ ମୃତ୍ୟୁ ଗଲା ମାନେ ସେ ପୁଣି ଜନ୍ମ ହେବ ନତମ ସଚେତନ ଏଥିରେ କୌଣସି ସୂଚନା କରିବାର ନାହିଁ ଆମେ ଯିଏ ଯେଉଁଭଳି ଭାବରେ ମୃତ୍ୟୁବରଣ କରନ୍ତୁ ନା କାହିଁକି କିନ୍ତୁ ପ୍ରକୃତରେ ଶରୀରର ମୃତ୍ୟୁ ହେଉଛି କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ ଆମେ ଶରୀର ନୁହଁ ଆମେ ହେଉଛୁ ଆତ୍ମା ଏହି ଜ୍ଞାନଟି ଭଗବାନ ପ୍ରଦାନ କରିଛନ୍ତି ଆତ୍ମା ଯେଉଁ ରହିଛି ଆତ୍ମା ଏଇ ଭୌତିକ ଜଗତରେ ଏଇ ବିଭିନ୍ନ ପ୍ରକାର ଶରୀର ଗ୍ରହଣ କରୁଛି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଜଳ ଜୀବ 9 ଲକ୍ଷ ପ୍ରକାର ଅଛନ୍ତି ଗୋଟିଏ ସ୍ଥାନରେ ସ୍ଥାବର ଜୀବ ରହିଛନ୍ତି କ'ଣ ସ୍ଥାବର 20 ଲକ୍ଷ 20 ଲକ୍ଷ ପ୍ରକାର ସ୍ଥାବର ଜୀବ ରହିଛନ୍ତି କୃମୟ ରୁଦ୍ର ସଖ୍ୟ 11 ଲକ୍ଷ ପ୍ରକାର ଛୋଟ ଛୋଟ କୃମି ସବୁ ରହିଛନ୍ତି 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି ଏହିଭଳି ଭାବରେ 80 ଲକ୍ଷ ପ୍ରକାର ଜୀବ ରହିଛନ୍ତି ଆମେ ସବୁ ସେଇ ବିଭିନ୍ନ ସ୍ତର ଅତିକ୍ରମ କରିକି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛୁ ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛୁ ଆମେ ପୂର୍ବରୁ ଏହିସବୁ ଜନ୍ମ ବାହାରେ ହେଇକିରି ଆସିଛେ ଏ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଏ କହୁଛି ମନଗଢ଼ା ଜିନିଷ ନୁହଁ ଶିବଜୀ କହୁଛନ୍ତି ଏ କଥା ପାର୍ବତୀଙ୍କୁ ତେଣୁ ଏ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଏ ମନୁଷ୍ୟ ଜନ୍ମରେ ସେ ଏଇ ବିଜୟ ଲାଭ କରିବ ଏ ମୃତ୍ୟୁ ସଂସାରକୁ ପାର ହେଇପାରିବ ଭଗବତ ଗୀତାରେ ଭଗବାନ କହୁଛନ୍ତି ମାମପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶାଶ୍ୱତମ ନାହୁଣ୍ଟି ମହାତ୍ମାନଙ୍କ ସଂସିଦ୍ଧିଂ ପରମାଙ୍ଗତା ଜଣେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଯେଉଁ ଉପାୟ ହେଉଛି ମହାମନ୍ତ୍ର ଆମେ ଯେଉଁ କୀର୍ତ୍ତନ କରୁଛେ ଏହି ମହାମନ୍ତ୍ର ମାଧ୍ୟମରେ ବିଭିନ୍ନ ଯୁଗରେ ଭଗବାନ ପ୍ରାପ୍ତ ହେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଥିଲା କିନ୍ତୁ କଳି ଯୁଗରେ ବହୁତ ସହଜ ଉପାୟ ଭଗବାନ କରିଦେଇଛନ୍ତି ଏହି ଭଗବାନ ନା ହରେ କୃଷ୍ଣ 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 ହରେ 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 ରାମ 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 ହରେ ତେଣୁ ଏଇ ଯେଉଁ ନାମ ମାଧ୍ୟମରେ ଆମେ ଭଗବାନ ପ୍ରାପ୍ତ ହେଇଯିବା ବିଜୟ ଲାଭ କରିବା ମୃତ୍ୟୁ ଉପରେ ବିଜୟ ଲାଭ କରିବା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି କେମିତି ମୃତ୍ୟୁ ଆପଣମାନେ ଶୁଣିଥିବେ ନ୍ୟୁଜ୍ରେ ଉତ୍ତରାଞ୍ଚଳ ସରକାର ବର୍ତ୍ତମାନ ବହୁତ ଗବେଷଣା କରୁଛନ୍ତି କେମିତି ମୃତ୍ୟୁକୁ ପାର ହେବେ ତାଙ୍କର ଏଇ ଖବର ସେମାନେ ପାଇଛନ୍ତି ଯେ ହିମାଳୟ ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ତ୍ରେତା ଯୁଗରେ ଏ ଯେଉଁ ହନୁମାନ ଯାଇଥିଲେ ବିଶ୍ୱଲୋକରଣୀ ଆଣିଥିଲେ ସେହିଭଳି ଭାବରେ ସେମାନେ ବିଶ୍ୱଲୋକରଣୀ ସନ୍ଧାନ କରୁଛନ୍ତି ଯେଉଁ ବିଶ୍ୱଲୋକରଣୀ ପ୍ରାପ୍ତ ହେଲେ ଜଣେ ମୃତ୍ୟୁ ବିଜୟ ଲାଭ କରିବ କିନ୍ତୁ ଏ ମୃତ୍ୟୁ ସେଭଳି ଭାବରେ ଜଣେ ବିଜୟ ଲାଭ କରିପାରିବ ନାହିଁ ମୃତ୍ୟୁକୁ କେମିତି ବିଜୟ ଲାଭ କରିହେବ ସେ ତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏ ବିଶ୍ୱଲୋକରଣୀ ଶାସ୍ତ୍ର ଏ ମହାମନ୍ତ୍ର ହେଉଛି ବିଶ୍ୱଲୋକରଣୀ ଆଉ କିଛି ବଡ଼ କଥା ନୁହଁ ବିଶ୍ୱଲୋକରଣୀ ଏ ମହାମନ୍ତ୍ର ମାଧ୍ୟମରେ ଆମେ ମୃତ୍ୟୁକୁ ପାର ହେଇଯାଇପାରିବା ମୃତ୍ୟୁକୁ ଜୟଲାଭ କରିପାରିବା ବିଜୟ ଲାଭ କରିପାରିବା ତେଣୁ ଏଇ ଭଗବତ ଗୀତାର ଜ୍ଞାନ ଯେତେବେଳେ ଆପଣମାନେ ଶୁଣୁଥିବେ ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଭଗବାନ ଏ ଜ୍ଞାନଟି ଦେଲେ ଆମ ଜୀବନରେ ଆମେ ବିଭିନ୍ନ ସମୟରେ ସବୁ ଯୁଦ୍ଧ କରୁଛେ ମାୟା ବିରୁଦ୍ଧରେ ଆମର ଯୁଦ୍ଧ ଚାଲିଛି ମାୟା ବିରୁଦ୍ଧରେ ମାୟା ଜଗତ ହେଉଛି କ'ଣ ନା 3ଟି ଗୁଣ ରହିଛି ସତ୍ଵ ରଜ ତମ ଏଇ 3ଟି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି ତେଣୁ ଆମର ସବୁବେଳେ ଯୁଦ୍ଧ ଚାଲିଛି ମାୟା ବିରୁଦ୍ଧରେ ଯୁଦ୍ଧ ଚାଲିଛି ତେଣୁ ଭଗବତ ଗୀତାରେ ଭଗବାନ କହିଲେ ମାମୋହନ ଅନୁସ୍ମରଣ ଯୁଦ୍ଧ ଚ ଆମେ ଯିଏ ଯେଉଁ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି ଆଜି ବିଜୟ ବାବୁ ସେ ଯେଉଁ କରୋନାର ଶିକାର ହେଇଗଲେ ବହୁତ ବ୍ୟକ୍ତି କରୋନାର ଶିକାର ଆମର ଜଣେ ମହାରାଜ ମଧ୍ୟ ଯାଇଥିଲେ ଆମେରିକା ସେଠି ମଧ୍ୟ ସେ କରୋନାରେ ଚାଲିଗଲେ କିନ୍ତୁ କରୋନାରେ ଚାଲିଗଲେ ମଧ୍ୟ ଏ ଯେଉଁ କୁହାଯାଉଛି ନା ନୈନ ଛିନ୍ଦନ୍ତି ଶସ୍ତ୍ରାଣୀ ଏ ଶରୀରକୁ ସିନା ଜଣେ ମୃତ୍ୟୁବରଣ କରିବ ଶରୀରଟା ମୃତ୍ୟୁପ୍ରାପ୍ତ ହେବ କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ବିଜୟ ଲାଭ କରିବେ। ଏହି ଜ୍ଞାନକୁ ଭଗବତ ଗୀତାରେ ଭଗବାନ ପ୍ରଥମେ ଆରମ୍ଭ କରୁଛନ୍ତି, ଅର୍ଜୁନକୁ ଦେଉଛନ୍ତି। କାରଣ ଅର୍ଜୁନ ମୋହଗ୍ରସ୍ତ ହୋଇଯାଇଥିଲେ, ସେ ଯେତେବେଳେ ଦେଖୁଥିଲେ ଏ ପିତା ମାତା ଏମାନେ ସବୁ ତାଙ୍କର ବନ୍ଧୁ ବାନ୍ଧବ ଏସବୁ ରହିଛନ୍ତି, ଏମାନଙ୍କୁ କେମିତି ମୁଁ ଯୁଦ୍ଧ କରିବି, ଏମାନେ ବନ୍ଧୁ ବାନ୍ଧବ ଏଇ ଯେଉଁ ଅର୍ଜୁନ କ'ଣ ଭୀଷ୍ମଦେବ ତାଙ୍କ ପିତାମହ, ଦ୍ରୋଣାଚାର୍ଯ୍ୟ ତାଙ୍କର ଗୁରୁଦେବ, ଏବଂ କୌରବମାନେ ମଧ୍ୟ ତାଙ୍କ ଭାଇ ହେବେ, ତାଙ୍କର ପୁତ୍ରମାନେ ମଧ୍ୟ ସେଠି ରହିଛନ୍ତି, ଏଇଭଳି ଭାବରେ ସମସ୍ତେ ନିଜର ଜନ ସବୁ ରହିଛନ୍ତି। ତେଣୁ ଅର୍ଜୁନ ସେ ପ୍ରଶ୍ନଟି ପଚାରିଲେ କେମିତି ମୁଁ ଏମାନଙ୍କ ସହିତ ଯୁଦ୍ଧ କରିବି, ଏମାନଙ୍କୁ କେମିତି ହତ୍ୟା କରିକି ମୁଁ ଆନନ୍ଦରେ ରହିବି, ସୁଖୀ ହୋଇପାରିବି, ଏଇଭଳି ଭାବେ ପ୍ରଶ୍ନ ପଚାରିଥିଲେ। ପ୍ରଥମ ଅଧ୍ୟାୟ ଭଗବତ ଗୀତାରେ ଆପଣ ପଢ଼ିବେ, ଅର୍ଜୁନଙ୍କର ଏଇଭଳି ଭାବରେ ମୁହଁରେ ସବୁ କଥା କହିଛନ୍ତି, ବହୁତ କଥା କହିଛନ୍ତି, ଯାହା ସବୁ ଭଗବତ ଗୀତାରେ ଭଗବାନ ତାପରେ ସବୁ ଖଣ୍ଡନ କରିଛନ୍ତି ସବୁ କଥାକୁ। ତେଣୁ ଭଗବତ ଗୀତାରେ ଏ ଜ୍ଞାନ ପ୍ରଥମେ ଏଇଠୁ ଦେଇଛନ୍ତି ଭଗବାନ, ଏ ଜ୍ଞାନ ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଆମେ ଦେଖିଛେ ଛୋଟ ପିଲାଠୁ ଆରମ୍ଭ କରି ବହୁତ ବ୍ୟକ୍ତି ରହିଛନ୍ତି, ବିଭିନ୍ନ ବୟସର ବ୍ୟକ୍ତି ଅଛନ୍ତି ସବୁ ଏଠି, ଆମେ ସବୁ ଥିଲେ ଛୋଟ ପିଲା ଥିଲେ, ତାପରେ ଆସ୍ତେ ଆସ୍ତେ ବଡ଼ ଦେହି ନସ୍ମିନ୍ ତଥା ଦେହି କୌମାରଂ ଯୌବନଂ ଜରା, ଛୋଟ ପିଲା ତାପରେ ଯୁବକ ଅବସ୍ଥା ପ୍ରାପ୍ତ ହେଉଛନ୍ତି, ତାପରେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଉଛନ୍ତି, କିନ୍ତୁ ଏ ଶରୀରର ପରିବର୍ତ୍ତନ ହେଲେ ମଧ୍ୟ ଆମେ ସେହି ବ୍ୟକ୍ତି ରହିଛେ, ଆମର ପରିବର୍ତ୍ତନ ହେଉନି, ଆମେ ସେ ଛୋଟ ପିଲା ଶରୀରରେ ଥିଲେ, ଯୁବକ ଶରୀରରେ ରହିଛେ, ବୃଦ୍ଧ ଶରୀରରେ ରହିବା। ତେଣୁ ଏହି ଜ୍ଞାନ ଯେଉଁ ଏହି ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଏହି ଜ୍ଞାନ ଆମେ ଏଇଠି ବର୍ତ୍ତମାନ ପ୍ରଚାର କରୁଛେ, ଏଇ ଜ୍ଞାନ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ଆମେ ହେଉଛୁ ଆତ୍ମା, ଏଇ ଜ୍ଞାନ ଆମେ ଶରୀର ନୁହଁ। ତେଣୁ ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ତଥା ଦେହାନ୍ତର ପ୍ରାପ୍ତି, ସେହିଭଳି ଭାବରେ ଜଣେ ଯେତେବେଳେ ମୃତ୍ୟୁବରଣ କରୁଛି ସେତେବେଳେ ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ। ତେଣୁ ଯେଉଁମାନେ ଧୀର ବ୍ୟକ୍ତି, ଭୌତିକ ଜଗତରେ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ଜଣେ ଧୀର ଆଉ ଜଣେ ସେ ଅଧୀର। ଅଧୀର କାହିଁକି ନା ଆମର ଯେଉଁ ବିଭିନ୍ନ ପ୍ରକାର ବେଗ ରହିଛି, କହିବାର ବେଗ ରହିଛି, ମନର ବେଗ ରହିଛି, ଏଭଳି ଭାବରେ ଛଅଟି ବେଗ ଆମର ରହିଛି, ଏ ବେଗ ଦ୍ୱାରା ଆମେ ବେଗର ଅଧୀନରେ ରହିଯାଇଛେ, ତେଣୁ ଆମେ ଅଧୀର ଅବସ୍ଥାରେ ରହିଛେ। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଆମେ ଧୀର ଅବସ୍ଥାକୁ ଯିବା, ଅଧୀର ଅବସ୍ଥାରୁ ଧୀର ଅବସ୍ଥାକୁ ଗଲେ ଆମେ ମୃତ୍ୟୁ ଉପରେ ବିଜୟ ଲାଭ କରିବା। ଧୀର ସ୍ତତ୍ର ନ ମୁହ୍ୟତି, ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏଥିରେ କୌଣସି ବିଚଳିତ ହେବେ, ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, ସେ କଥାଟି ଭଗବାନ କହିଲେ। ଆପଣ ଯେଉଁ ଏ ଶ୍ଳୋକଟି ଲେଖିଛନ୍ତି ସେଥିପାଇଁ ଆମେ ଏହି ଶ୍ଳୋକ ଉପରେ କହିବା ପାଇଁ ଚିନ୍ତା କରୁଥିଲୁ, ନାଇଁ ନାଇଁ ଚିନ୍ତନ ଶସ୍ତ୍ରାଣୀ, ଆତ୍ମା ଏଭଳି ବସ୍ତୁ ରହିଛି ଭୌତିକ ଜଗତରେ ଯାହା ଆମେ ଦେଖିବା ସବୁ ନଷ୍ଟ ହୋଇଯାଉଛି, କେଉଁଟା ଶସ୍ତ୍ର ଦ୍ୱାରା କଟିଯାଉଛି, ନୈନଚିନ୍ଦ ଦଧିପା ହେବ, କେଉଁଟା ଅଗ୍ନି ଦ୍ୱାରା ସବୁ ଧ୍ୱଂସ ହୋଇଯାଉଛି, ଏବଂ ନ ଚୈନଦନ୍ତି ଆଉ ଜଳରେ କେଉଁଟା ମିଳିଯାଉଛି, ବା ପବନରେ କେଉଁଟା ଶୁଖିଯାଉଛି, ନ ସୁସ୍ଥିତି ମାରୁତ। କିନ୍ତୁ ଆତ୍ମା ଏଭଳି ବସ୍ତୁ, ସେ କୌଣସି ଏଇ ଭୌତିକ ବସ୍ତୁ ଦ୍ୱାରା ପ୍ରଭାବିତ ହେବ ନାହିଁ, ଆତ୍ମା ସବୁବେଳେ ପାଇଁ ରହିଛି, ନିତ୍ୟ ନା। ଭଗବତ ଗୀତା ଭଗବାନ ମଧ୍ୟ କହିଲେ ଯେ କ'ଣ ଆମର ପ୍ରକୃତିରେ ମୃତ୍ୟୁ ନାହିଁ, ନା ଯାହା ଏତେ ମ୍ରିୟତେ ବା କଦାଚିତ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଯୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନା ହନ୍ୟତେ ହନ୍ୟମାନ ଶରୀରେ। ଏ ଶରୀର ମୃତ୍ୟୁ ହେଲେ ମଧ୍ୟ ଆମର ମୃତ୍ୟୁ ନାହିଁ, ଏହି ଜ୍ଞାନଟି ଆମେ ପ୍ରାପ୍ତ ହେବା ମନୁଷ୍ୟ ଜନ୍ମରେ, ଏଇ ଉଦ୍ଦେଶ୍ୟ ହେଉଛି ଏହି ଜ୍ଞାନଟି ଆମେ ପ୍ରାପ୍ତ ହେବା। ଆମର କୌଣସି ସମୟରେ ଜନ୍ମ ନଥିଲା ବା କୌଣସି ସମୟ ମୃତ୍ୟୁ ନାହିଁ, ଏ ଆତ୍ମସମ୍ବନ୍ଧ ଜ୍ଞାନ ଭଗବାନ ଦେଉଛନ୍ତି, ନ ଯାଏତେ ମିଳିତେ ବା କଥା ନାୟଂ ଭୂତ୍ୱା ଭବିତା, ଏମିତି କେତେବେଳେ ସମୟ ନଥିଲା ଆମେ ସୃଷ୍ଟି ହେଲେ ଆମେ ସବୁବେଳେ ପାଇଁ ରହିଛେ, ଭଗବାନ ଯେଉଁଭଳି ଭାବରେ ସବୁବେଳେ ପାଇଁ ରହିଛନ୍ତି ଆମେ ମଧ୍ୟ ସେଇଭଳି ଭାବେ ରହିଛେ, ନାୟଂ ଭୂତ୍ୱା ଭବିତା ବା ନ ଭୂ ଅଜନିତ୍ୟ, ଆମେ ହେଉଛେ ଅଜ, ଆମର ଜନ୍ମ ନାହିଁ, ଆମେ ନିତ୍ୟ ସବୁବେଳେ ପାଇଁ ରହିଛେ, ଶାଶ୍ୱତ ନିତ୍ୟ ଆଉ ଶାଶ୍ୱତ ବି ତଫାତ ରହିଛି, ଆମେ ସୁଦର୍ଶନ ତାଙ୍କ ଟିକାର କହିଛନ୍ତି, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ, ନିତ୍ୟ ଶାଶ୍ୱତ ଏବଂ ପୁରା ନ ଅନ୍ୟତେ ମନ୍ଦିର ହନୁମାନ ସେ ଆମେ ମୂଳରୁ ରହିଛେ, ଭଗବାନ ଯେଉଁଭଳି ପୁରାଣ ପୁରୁଷ ଆମେ ମଧ୍ୟ ସେଇଭଳି ଭାବରେ, ଆଜି ଯେଉଁ ବିଜୟ ପୁଣ୍ଡାଙ୍କର ଶରୀର ଚାଲିଗଲା ଆତ୍ମାରେ ସେ କେଉଁଠି ଅବସ୍ଥିତ ରହିଛନ୍ତି, ତେଣୁ ଆମର ଏଇ ଯେଉଁ ସତ୍ସଙ୍ଗର ଉଦ୍ଦେଶ୍ୟ ହେଉଛି ତାଙ୍କର ଆତ୍ମାର କେମିତି ସଦ୍ଗତି ହେବ, ଆତ୍ମାର କେମିତି ସଦ୍ଗତି ହେବ, କେମିତି ଜଣେ ସଦ୍ଗତି କରିପାରିବେ ଆତ୍ମାର, ତାର ଉପାୟ ରହିଛି। କେମିତି ଆମେ ଆତ୍ମାର ଉପାୟ ସଦ୍ଗତି କରିପାରିବା ତାର ଉପାୟ ରହିଛି। ଭାଗବତମରେ ସେ କଥା କହୁଛନ୍ତି ପରୀକ୍ଷିତ ମହାରାଜ, ସେ ପ୍ରଶ୍ନଟି ପଚାରିଛନ୍ତି କେମିତି ଆମର, ଆଉ ଆମର ତ ଆମେ ଅଧିକାଂଶ ଲୋକ ଜାଣିନେ ଆମେ କେତେବେଳେ କେତେବେଳେ ଆମର ମୃତ୍ୟୁ ଆସିଯିବ, କିନ୍ତୁ ପରୀକ୍ଷିତ ମହାରାଜ ଜଣେ ଏଭଳି ରାଜା ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ। ଏବଂ ଗୋଟେ ଦିନ ସେ ଯାଉଥିଲେ ଶିକାର କରିବା ପାଇଁ ଯାଉଥିଲା ବେଳେ ସେହି ସମୟରେ ତାଙ୍କୁ ତୃଷା ହେଲା, ଶୋଷ ହେଲା, ତେଣୁ ସେ ଗୋଟେ ଆଶ୍ରମ ରହିଛି ନିକଟରେ, ଗୋଟେ ଆଶ୍ରମ ରହିଛି, ତାଙ୍କ ଋଷିଙ୍କର ନାଁ ହେଉଛି ଶମିକ ଋଷି। ଗୀତାର ଉପର ଷ୍ଟେଜ୍ ହେଉଛି ଭାଗବତ, ଯେମିତି ହାଇସ୍କୁଲ ପରେ କଲେଜ ପଢ଼ୁଛନ୍ତି ତାପରେ ୟୁନିଭର୍ସିଟି ଯାଉଛନ୍ତି, ସେଇଭଳି ଭାବରେ ବିଭିନ୍ନ ବୈଦିକ ସାହିତ୍ୟ ମଧ୍ୟ ରହିଛି, ସେଇଭଳି ଭାବରେ ଗ୍ରନ୍ଥ ସବୁ ରହିଛି। ପ୍ରଥମେ ଭଗବତ ଗୀତା, ତାପରେ ଭାଗବତ, ଭାଗବତରେ ଆହୁରି ଉନ୍ନତତର ଜ୍ଞାନ ଭଗବାନ ଦେଇଛନ୍ତି, ତେଣୁ ଏ ଭାଗବତ ଏହିଭଳି ଭାବରେ ଆରମ୍ଭ ହେଇଛନ୍ତି। ଆମେ ଭଗବତ ଗୀତା ମଧ୍ୟ ଆପଣଙ୍କୁ ସଂକ୍ଷେପରେ କହିଲେ, ଭାଗବତ ମଧ୍ୟ ସଂକ୍ଷେପରେ କହିଦେବା। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଯାଇଛନ୍ତି ସେ ଆଶ୍ରମକୁ, ସେ ଶମିକ ଋଷି ସେ ଧ୍ୟାନମଗ୍ନ ହୋଇଥିଲେ, ଭଗବାନଙ୍କର ଧ୍ୟାନ କରୁଥିଲେ। ଆମେ ଯେଉଁମାନେ ଧ୍ୟାନ ବିଷୟରେ ଜାଣିଛନ୍ତି ସେମାନେ ପାତଞ୍ଜଳିଙ୍କର କ'ଣ ଅଷ୍ଟାଙ୍ଗ ଯୋଗ ରହିଛି, ଆସନ ନିୟମ ପ୍ରାଣାୟମ ଇତ୍ୟାଦି କରିକିରି ସମାଧି ଅବସ୍ଥା ସେ ପ୍ରାପ୍ତ ହେବେ। ସମାଧି କହିଲେ ଆମର ଯେଉଁ ବିଭିନ୍ନ ପ୍ରକାର ଅବସ୍ଥା ରହିଛି, ଆମର ତିନି ପ୍ରକାର ଅବସ୍ଥା ରହିଛି। ଗୋଟେ ଜାଗ୍ରତ ଅବସ୍ଥାରେ ଆମେ ରହିଛେ, ଗୋଟେ ନିଦ୍ରା ହେଇଯାଉଛେ, ସୁପ୍ତ ହେଇଯାଉଛେ ନିଦ୍ରା, ଆଉ ଗୋଟେ ସ୍ୱପ୍ନ ଅବସ୍ଥା ରହିଛି। କିନ୍ତୁ ଏ ଯେଉଁ ସମାଧି, ଇଏ ହେଉଛି ଚତୁର୍ଥ ଅବସ୍ଥା, ତୁରୀୟ ଅବସ୍ଥା ବୋଲି କୁହାଯାଏ। ସେହି ଅବସ୍ଥାରେ ସେ ଥିଲେ, ସେ ଋଷି ଶମିକ ଋଷି। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଜଳନ ଦେଇ ଏଭଳି ଭାବରେ ପ୍ରାର୍ଥନା କରିଥିଲେ, ସେ ଶୁଣିପାରିଲେ ନାହିଁ, ଇଏ ଊର୍ଦ୍ଧ୍ୱ ସ୍ତରରେ ସେ ରହିଛନ୍ତି, ସେ ସେଇଟାକୁ ଶୁଣିପାରିଲେ ନାହିଁ, ସେ ଧ୍ୟାନଗ୍ରସ୍ତ ହେଇଯାଇଥିଲେ, ଭଗବାନଙ୍କର ଚିନ୍ତାରେ ମଗ୍ନ ଥିଲେ। ତେଣୁ ପରୀକ୍ଷିତ ମହାରାଜଙ୍କର ଜୀବନ, ତାକୁ ସେ ସମୟରେ ବୟସ ଥିଲା 65 ବର୍ଷ, ଆମେ ଶୁଣିଲୁ ତାଙ୍କୁ ବିଜୟ ସାର୍ଙ୍କର ତାଙ୍କୁ 64 ବର୍ଷରେ ସେ ଚାଲିଗଲେ, ସେହି ସମୟରେ 65 ବର୍ଷ ହେଇଥିଲା ପରୀକ୍ଷିତ ମହାରାଜଙ୍କୁ। କିଏ କେତେ ବର୍ଷ ବଞ୍ଚିବ ସେଇଟା ବଡ଼ କଥା ନୁହଁ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ କଥା, ପ୍ରଶ୍ନର ଉତ୍ତର ଦେଇଛନ୍ତି, ଗୋଟିଏ ମୁହୂର୍ତ୍ତରେ ଜଣେ ବିଜୟ ଲାଭ କରିପାରିବ, ଆମେ ସେ କଥା କହିବା। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଏଇଭଳି ଭାବରେ ପ୍ରାର୍ଥନା କରୁଥିଲେ ଜଳ, ସେତେବେଳେ ସିଏ ଶୁଣିପାରିଲେ ନାହିଁ, ତାଙ୍କ କ୍ରୋଧ ଜାତ ହେଲା। ଜୀବନର ପ୍ରଥମ ଥର ପାଇଁ ସାଧୁମାନଙ୍କ ଉପରେ, ସାଧୁମାନଙ୍କୁ ନୁହଁ, ଗୋଟିଏ ଜଣେ ସାଧୁଙ୍କ ଉପରେ ସେ କ୍ରୋଧ ଆସିଲା ତାଙ୍କର। ତେଣୁ ସେ ଫେରି ଆସିଲାବେଳେ ଦେଖିଲା ଗୋଟେ ସର୍ପଟେ ରହିଛି, ସେ ସର୍ପଟିକୁ ନେଇକି ମୃତ ସର୍ପ ତାଙ୍କର ଗଳାରେ ପକାଇ ଦେଇକରି ଆସିଲେ, ଏହି କଥା ତାଙ୍କର ଜଣେ ପୁତ୍ର ଥିଲେ, 5 ବର୍ଷର ବାଳକ, ସିଏ ହେଉଛି ଶ୍ରୀଙ୍ଗୀ, 5 ବର୍ଷର ବାଳକ, ଯେତେବେଳେ ଶୁଣିଲେ ମୋର ପିତାଙ୍କ ଗଳାରେ ପରୀକ୍ଷିତ ମହାରାଜ ସର୍ପକୁ ବେଷ୍ଟନ କରିଛନ୍ତି, ସେତେବେଳେ ସେ ଅଭିଶାପ ଦେଇଦେଲେ, କହିଲେ ତକ୍ଷକ ସପ୍ତମେହନୀ, 7 ଦିନ ଭିତରେ ତକ୍ଷକ ତୁମକୁ ଦଂଶ କରିବ, ଦଂଖତିଷ୍ମ କୁଳାଙ୍ଗାର, ତକ୍ଷକ ସପ୍ତମେହନୀ, ତକ୍ଷକ ସର୍ପ ତାଙ୍କୁ ଦଂଶନ କରିବ 7 ଦିନରେ। ଏ ପ୍ରକୃତରେ ଆମେ ସମସ୍ତେ ଏଇ ସଂସାର ରୂପକ ସର୍ପ ଦ୍ୱାରା ଗ୍ରସ୍ତ ହେଇକି ରହିଛେ, ଖାଲି ଯେ ପରୀକ୍ଷିତ ମହାରାଜଙ୍କୁ ସର୍ପ ଦର୍ଶନ କରିଥିଲା ତାହା ନୁହଁ, ଆମେ ସମସ୍ତେ ଏ ସର୍ପ ଦର୍ଶନରେ ରହିଛେ, ଏ ସଂସାର ରୂପକ ସର୍ପ ଆମକୁ ଦର୍ଶନ କରୁଛି। ଜଣେ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ଆସିଗଲା, ପାଖେଇ ଆସିଲା, ଯେତିକି ଦିନ ବିତଉଛି ଆମେ କହୁଛୁ କି ହାଉ ମେନି ଇୟର୍ସ ଓଲ୍ଡ, କେତେ ବର୍ଷ ନା, ଆଇ ଆମ୍ ଏତେ 64 ଇୟର୍ସ ଓଲ୍ଡ। ଆମେ ଯେତେ ବଡ଼ ବୁଢ଼ା ହେଉଛୁ ସେତେ ଆମେ ମୃତ୍ୟୁ ପାଖେଇ ଆସୁଛୁ, ମୃତ୍ୟୁ ସେତିକି ପାଖେଇ ଆସୁଛୁ, ଜନ୍ମରୁ ଆରମ୍ଭ କରି ମୃତ୍ୟୁ ଆରମ୍ଭ ହେଇଯାଇଛି, ଜନ୍ମ ସମୟରୁ ସଂସାର ରୂପକ ସର୍ପ ଆମକୁ ଦର୍ଶନ କରିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ଦେଲେ, ଆମେ ସେଇଭଳି ଭାବରେ 7 ଦିନ ରହିଛି, ସପ୍ତାହର 7 ଦିନ, ସୋମବାରରୁ ରବିବାର 7 ଦିନ ରହିଛି, ଜଣେ ନା କେଉଁ ଦିନ ଆମେ ଜଣ ଆମେ ଶରୀରତ୍ୟାଗ କରିବା, ସେ ଶରୀରତ୍ୟାଗ କରିବା ପୂର୍ବରୁ ଆମେ ବିଜୟ ଲାଭ କରିବା, ମନୁଷ୍ୟ ଜନ୍ମର ସିଦ୍ଧି ପ୍ରାପ୍ତ ହେଇଯିବା, ଇଏ ହେଉଛି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ। ଆପଣମାନଙ୍କ ସବୁ ଛୋଟ ପିଲାମାନେ ସବୁ ଅଛନ୍ତି, ତାଙ୍କ ପିତାମାତା ସବୁ ରହିଛନ୍ତି, ପିତାମାତାଙ୍କର ଦାୟିତ୍ୱ ହେଉଛି ଏଇଟା, ପିତାମାତା ଭାଗବତମରେ ଏକଥା ଜଣେ ରହିଛନ୍ତି, ଜଣେ ଭଗବାନଙ୍କୁ ଜଣ ଅବତାର ଋଷଭ ଦେବ 5ମ ସ୍କନ୍ଧରେ ସେ କହିଛନ୍ତି, ଗୁରୁର୍ ନ ସତ୍ସାତ୍, ସ୍ୱଜନ ନ ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଆମେ ପିତାମାତାଙ୍କର କ'ଣ ଦାୟିତ୍ୱ ରହିଛି? ପିତାମାତାଙ୍କର ଦାୟିତ୍ୱ ରହିଛି ସେମାନେ ତାଙ୍କର ସନ୍ତାନମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବେ। ମୃତ୍ୟୁମୁଖରୁ ଉଦ୍ଧାର କରିବା ଏ ପିତାମାତାଙ୍କର ଦାୟିତ୍ୱ, ଏ ଗୁରୁର ଦାୟିତ୍ୱ, ପିତାର ଦାୟିତ୍ୱ, ମାଆଙ୍କ ଦେବତାମାନଙ୍କ ଦାୟିତ୍ୱ, ଏସବୁ ଦାୟିତ୍ୱ ରହିଛି। ବା ନିଜ ବନ୍ଧୁ ଯେଉଁ ରହିଛନ୍ତି, ବନ୍ଧୁମାନଙ୍କ ଦାୟିତ୍ୱ ହେଉଛି ଏଇଟା, ତାଙ୍କ ଶରଣରେ ଯେଉଁମାନେ ଅଛନ୍ତି ତାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯିବ, ଇଏ ହେଉଛି ସେମାନଙ୍କ ଦାୟିତ୍ୱ। ଯେଉଁ ଭୌତିକ ଜଗତରେ ଆମେ ଆସିଛେ, ମୃତ୍ୟୁବରଣ କରୁଛେ, କିନ୍ତୁ ମୃତ୍ୟୁ ଉପରେ ଆମେ ବିଜୟ ଲାଭ କରିପାରିବା କେମିତି ସେଇଟା ହେବ? ମୋର କହିବାର ଉଦ୍ଦେଶ୍ୟ ଥିଲା ଏଇ ସାତ ଦିନ ଭିତରେ ଜଣେ ମୃତ୍ୟୁବରଣ କରିବ, ତେଣୁ ଏ ସାତ ଦିନ ଭିତରେ ଆମେ ପ୍ରସ୍ତୁତ ହୋଇଯିବାର ଅଛି। ଆମେ ଜାଣିନି ଆମର କେଉଁ ଦିନ ମୃତ୍ୟୁ ସମୟ ଆସିବ। ଆଜି ବିଜୟ ସାର୍ଙ୍କର ସେ ଚାଲିଗଲେ, ପୁଣି ଆମେ ଦିନ ଦିନ ଯିବା। କିନ୍ତୁ ଏଇ କଥାଟି କହିଲେ ସୁଖଦେବ ଗୋସ୍ୱାମୀ, ଯେତେ ପରୀକ୍ଷିତ ମହାରାଜଙ୍କୁ ତାଙ୍କର ପୁତ୍ର ଅଭିଶାପ ଦେଲେ ସାତ ଦିନ ଭିତରେ ତାଙ୍କୁ ତକ୍ଷକ ଦଂଶନ କରିବ, ସେତେବେଳେ ସେ ସମଗ୍ର ପୃଥିବୀର ରାଜ୍ୟକୁ ତ୍ୟାଗ କରିଦେଲେ, ତାଙ୍କ ପୁତ୍ରଙ୍କୁ ପ୍ରଦାନ କରିଦେଲେ। ତାଙ୍କ ଚାରି ପୁତ୍ର ଥିଲେ, ଜନ୍ମେଜୟଙ୍କୁ ପ୍ରଦାନ କରିଦେଲେ, ଦେଇକରି ସେ ଚାଲି ଆସିଲେ, ଗଙ୍ଗା ନଦୀ ତଟକୁ ଆସିଗଲେ ଏବଂ ଆସିକରି କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ମନସ୍ଥ କରିକି ବସିଗଲେ। ଏବଂ ସେହି ସମୟରେ ସମଗ୍ର ବିଶ୍ୱର 60,000 ମୁନିଋଷିମାନେ ଆସି ସେଠି ପହଞ୍ଚିଗଲେ। 60,000 ମୁନିଋଷି, ତାଙ୍କ ଭିତରେ ମଧ୍ୟ ବ୍ୟାସଦେବ ଅଛନ୍ତି, ନାରଦ ମୁନି ରହିଛନ୍ତି, ଏହିଭଳି ଭାବରେ ବହୁତ ମହାନ ମହାନ ଋଷିମାନେ ସବୁ ରହିଛନ୍ତି। ତେଣୁ ସେଇଠି ପରୀକ୍ଷିତ ମହାରାଜ ଏଇ ପ୍ରଶ୍ନଟି ଯେତେବେଳେ ପଚାରିଥିଲେ ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ସେ ଉତ୍ତରରେ ପ୍ରଥମେ କହିଥିଲେ ଏ କଥା, ରାଜା ଥିଲେ ଜଣେ ରାଜା ସୂର୍ଯ୍ୟବଂଶରେ, ଜଣେ ରାଜା, ତାଙ୍କ ନାମ ହେଉଛି ଖଟୁଆଙ୍ଗ, ଖଟୁଆଙ୍ଗ ମହାରାଜ। ଏତେ ଶକ୍ତି ତାଙ୍କର ଥିଲା, ଦେବତାମାନେ ତାଙ୍କୁ ନେଇକରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ତାଙ୍କୁ ନେଇକରି ଏତେ ଶକ୍ତି ଥିଲା ଖଟୁଆଙ୍ଗ ମହାରାଜଙ୍କର। ତେଣୁ ଖଟୁଆଙ୍ଗ ମହାରାଜ ଯେତେବେଳେ ମସୁରମାନଙ୍କ ବିଷୟରେ ବିଜୟ ଲାଭ କଲା ପରେ ଦେବତାମାନେ ପଚାରିଲେ, ଦେବତାମାନେ ପଚାରିଲେ, ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆ ବଦଳରେ କ'ଣ ଆପଣ ଆମକୁ ବର ନେବେ, ଆମଠାରୁ କ'ଣ ବର ପ୍ରାର୍ଥନା କରନ୍ତୁ? ତେଣୁ ସେ କହିଲେ ଯେ ମୁଁ ଜାଣିବା ପାଇଁ ଚାହୁଁଛି ମୋର କେତେ ଆୟୁଷ ଅଛି, ଆମ ସମସ୍ତଙ୍କର କେଉଁଠି ଜନ୍ମ ନେବା, କେତେ ଆୟୁଷ, କେତେ ଐଶ୍ୱର୍ଯ୍ୟ, କେତେ କ'ଣ ସବୁ ସ୍ଥିର ହୋଇଯାଇଛି, ସ୍ଥିରକୃତ ହୋଇଯାଇଛି। ତେଣୁ ସେହିଭଳି ଭାବରେ ଖଟୁଆଙ୍ଗ ମହାରାଜଙ୍କର ଆୟୁଷ ଥିଲା ଗୋଟିଏ ମୁହୂର୍ତ୍ତ, ଗୋଟିଏ ମୁହୂର୍ତ୍ତ କହିଲେ 48 minutes, 48 minutes, 48 minuteରେ ସେ କହିଲେ ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅନ୍ତୁ। ସେ ସ୍ୱର୍ଗଲୋକରେ ଥିଲେ, ସ୍ୱର୍ଗଲୋକରୁ ଦ୍ରୁତଗାମୀ ଯାନ ଆଣିକି ଆସିଲେ ଅଯୋଧ୍ୟାକୁ। ଅଯୋଧ୍ୟାରେ ସେଠି ଭଗବାନଙ୍କ ଧ୍ୟାନ କଲେ, ଭଗବାନ ଧ୍ୟାନ କରି ଭଗବତ ଧାମ କଲେ। ଆମେ 2 minute ଭଗବାନ ନାମ କୀର୍ତ୍ତନ କରିବା। ଆପଣମାନେ ବି ନାମ କୀର୍ତ୍ତନ କରନ୍ତୁ, ଆପଣମାନେ ଆମ ସହିତ
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ
ଆ
କୀର୍ତ୍ତନ କଲେ କାହିଁକି ନା ଖଟଙ୍ଗ ମହାରାଜ ଏହିଭଳି ଭାବରେ ଭଗବାନ ନାମ କୀର୍ତ୍ତନ କରୁଥିଲେ, ତେଣୁ ଏ ଯେଉଁ ନାମ କୀର୍ତ୍ତନ କଲେ ଭଗବାନ ପ୍ରାପ୍ତ ହେଇଗଲେ 48 minutes ଭିତରେ। 48 minutesରେ ସବୁ ସେ ଆସିଲେ, ସ୍ୱର୍ଗରୁ ଆସିଲେ, ଭଗବାନ ନାମ କୀର୍ତ୍ତନ କଲେ, ଭଗବତ ଧାମ ଗଲେ। ଭଗବାନ ଧାମ ରହିଛି, ଆମର ପ୍ରକୃତ ସ୍ଥାନ ହେଉଛି ସେଇଟା ପ୍ରକୃତ ଧାମ। ତେଣୁ ଏଇ କଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଲେ, ଖଟ୍ଟୁଆଙ୍କ ନାମ ରାଜସେ ଜ୍ଞାନତା ଇୟତମ ଆୟୁଷ ମୁହୂର୍ତ୍ତା ସର୍ବମୁତ୍ସୃଜ ଗତବାନ ଅଭୟଙ୍ଗରିଂ ଦବାବିତ ହରି କର ବିହ ସପ୍ତାହ ଜୀବିତାବଧି ଉପକଳ୍ପେ ତତ୍ ସର୍ବଂ ତାବତ୍ ଯତ୍ ସମ୍ପ୍ରାୟିକମ୍। ଆମର ପରଜନ୍ମ ପାଇଁ ଆମେ ଏଇଠୁ ବ୍ୟବସ୍ଥା କରିବା, ଏକଥା କହିଲେ ପରିକୀର୍ତ୍ତି ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହିଲେ, ତୁମର ତ ସାତ ଦିନ ଆୟୁଷ ଅଛି, ତୁମ ପରଜନ୍ମ ପାଇଁ ପ୍ରସ୍ତୁତ ହୋଇଯାଅ। ତେଣୁ ଆମେ ଏଇ ଯେଉଁ ଭଗବାନ ନାମ କରୁଛେ, ଇଏ ହେଉଛି ପରଜନ୍ମ ପାଇଁ କେମିତି ପ୍ରସ୍ତୁତ ହେବା, ଆତ୍ମାର କେମିତି ସଦ୍ଗତି ହେବ, ନାଇଁ ଭଗବାନଙ୍କ ଶରଣରେ ଗଲେ ସେ କଥା କହିଲେ। ଲୋକମାନେ ଏଇଟା ଜାଣନ୍ତି ନାହିଁ, ଲୋକମାନେ ଏଇଟା ଜାଣନ୍ତି ନାହିଁ, ଜନ୍ମ ହେଉଛନ୍ତି, ମୃତ୍ୟୁବରଣ କରୁଛନ୍ତି, ପଶୁ ଭଳି ଜୀବନଯାପନ କରୁଛନ୍ତି ଅଧିକାଂଶ ଲୋକ। ଏ କଥା ସୁଖଦେବ ଗୋସ୍ୱାମୀ ପ୍ରଥମେ କହିଲେ। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଭୟମ୍। ଯେଉଁମାନେ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜ କହୁଛନ୍ତି, ଯେଉଁଟା କରିବା କଥା ଲୋକ ଲୋକମାନେ ତାହା ହିଁ କରୁଛନ୍ତି। ତେଣୁ ତାଙ୍କୁ କହୁଛନ୍ତି ଭାରତ, ଭାରତ ବଂଶରେ ଆସୁଛନ୍ତି ପରିକୀତ ମହାରାଜ। ଭାରତ ଜଣେ ରାଜା ଥିଲେ, ଦୁଷ୍ମନ୍ତଙ୍କର ପୁତ୍ର, ବହୁତ ପ୍ରସିଦ୍ଧ ରାଜା ଥିଲେ ଭରତ ମହାରାଜ। ଏତେ ଶକ୍ତିଶାଳୀ ଥିଲେ, ବହୁତ ତାଙ୍କ ନାମ ସେଇ ବଂଶରେ ଆସୁଛନ୍ତି। କୌରବମାନେ ପାଣ୍ଡବମାନେ ସବୁ ସେଇ ବଂଶରେ ଆସୁଛନ୍ତି। ଭାରତ ଏ ଭଗବାନ ହେଉଛନ୍ତି କିଏ ନା ସର୍ବାତ୍ମା, ସମସ୍ତଙ୍କର ଆତ୍ମା, ସେ ସମସ୍ତଙ୍କର ହୃଦୟ ଭିତରେ ସେ ରହିଛନ୍ତି। ଭାରତ ସର୍ବାତ୍ମା ସିଏ ହେଉଛନ୍ତି ଭଗବାନ। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ। ଆମେ ଯେତେ ଯାହା ଭୌତିକ ଜଗତରେ ଆମେ ଐଶ୍ୱର୍ଯ୍ୟ ଦେଖୁଛେ, ଏଇ ଐଶ୍ୱର୍ଯ୍ୟକୁ ଛଅ ପ୍ରକାର ବିଭକ୍ତ କରାଯାଇଛି। କାହାର ବହୁତ ଧନ ରହିଛି ଐଶ୍ୱର୍ଯ୍ୟ, କାହାର ବହୁତ ଶକ୍ତି ରହିଛି, କାହାର ଯଶ ରହିଛି, କାହାର ସୌନ୍ଦର୍ଯ୍ୟ ରହିଛି, କାହାର ଜ୍ଞାନ ରହିଛି, କାହାର ବୈରାଗ୍ୟ ରହିଛି, ଏ ଛଅ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ତେଣୁ ସେ ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସବୁ ପୂର୍ଣ୍ଣ, ସବୁ ଐଶ୍ୱର୍ଯ୍ୟ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ଅଧିକାରୀ, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସେ ଭଗବାନ। ସେ ହେଉଛନ୍ତି ସର୍ବାତ୍ମା ଏବଂ ସେ ହେଉଛନ୍ତି ଈଶ୍ୱର, ସେ ନିୟନ୍ତ୍ରଣକାରୀ, ସେ ମାୟାକୁ ମଧ୍ୟ ନିୟନ୍ତ୍ରଣରେ ରଖିଛନ୍ତି। ସେ କୃପା କଲେ ଆମେ ମାୟାରୁ, ମାୟା ଉପରେ ବିଜୟ ଲାଭ କରିବା। ଏବଂ ସେ ହେଉଛନ୍ତି ହରି, ହରି ହେଉଛନ୍ତି ବିଶେଷ ପଦରେ ବର୍ଣ୍ଣନା କରାଯାଇଛି ଭଗବାନ। ସେ ହରି ସମସ୍ତଙ୍କ ମନରୁ ହରଣ କରନ୍ତି, ସିଏ ତାଙ୍କ ବିଷୟରେ ଶୁଣିବା କଥା, ଶ୍ରୋତବ୍ୟ କୀର୍ତ୍ତିତ, ତାଙ୍କ ବିଷୟରେ ଯେଉଁମାନେ ଶୁଣିବେ ସେମାନେ ପରେ କୀର୍ତ୍ତନ କରିବେ, ତାଙ୍କ ବିଷୟରେ କଥା କହିବେ। ଏବଂ ଯେତେବେଳେ ଶୁଣିବା ଏବଂ କଥା କହିବାର ସୁଯୋଗ ମିଳୁନାହିଁ, ସେତେବେଳେ ସ୍ମରଣ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରିକୀର୍ତ୍ତି ମହାରାଜଙ୍କ ପ୍ରଶ୍ନ ଉତ୍ତର ଦେଇକରି ଭଗବାନଙ୍କ କଥା କହିବାକୁ ଆରମ୍ଭ କରିଛନ୍ତି। ଏଇ ଭଗବାନଙ୍କୁ ଯେଉଁମାନେ କଥା ଶ୍ରବଣ କରିବେ, ଆଜି ଆପଣମାନେ ଭଗବାନ କଥା ଶ୍ରବଣ କରୁଛନ୍ତି, କଥା ଶ୍ରବଣ ଫଳ ଅନେକ ରହିଛି। ଅନ୍ତିମରେ ଆମେ ଶୁଣି ଦଶମ ସ୍କନ୍ଧ 33 ଅଧ୍ୟାୟରେ ଭଗବାନ ସୁଖଦେବ ଗୋସ୍ୱାମୀ ପରିକୀର୍ତ୍ତି ମହାରାଜ କହୁଛନ୍ତି, ଯେଉଁମାନେ ଭଗବାନ କଥା ଶ୍ରବଣ କରନ୍ତି କ'ଣ ତାହାର ଫଳ, ଯେମାନେ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଆମେ ଯେ ପ୍ରଥମେ କହିଲେ ମନୁଷ୍ୟ ଜନ୍ମ ଉଦ୍ଦେଶ୍ୟ ହେଉଛି ଏ ଅଧୀର ଅବସ୍ଥାରୁ ଧୀର ଅବସ୍ଥାକୁ ଆସିବା। ଏ 6 ବେଗରେ ସମସ୍ତେ ଅଧୀର ହୋଇକି ରହିଛନ୍ତି, ଏ 6 ବେଗରୁ ମୁକ୍ତ ହୋଇକରି ଧୀର ଅବସ୍ଥାକୁ ଆସିବା। ଏ ଧୀର ଅବସ୍ଥା କେମିତି ହେବ, ଏ ଭଗବାନ କଥା ଶୁଣିବା ଦ୍ୱାରା। ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନୁତେ ଅନୁଶୁଣିଆ ତଥବର୍ଣ୍ଣୟେଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା ହୃଦ୍ରୋଗମ ଆସୁ ଅପଣତି ଅଚିରେଣ ଧୀର। ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଭଗବାନଙ୍କର ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି, ବିଶେଷ ଭାବରେ ଭାଗବତମରେ ଅନେକ ଭଗବାନଙ୍କର ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ବୃନ୍ଦାବନ ଲୀଳା, ମଥୁରା ଲୀଳା, ଦ୍ୱାରକା ଲୀଳା, ଏସବୁ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା, ଯେଉଁଟା ଭଗବାନ ତାଙ୍କର ଗୋପୀମାନଙ୍କ ସହିତ, ରାଧାରାଣୀଙ୍କ ସହିତ ଏ ଲୀଳାଟି କରିଥିଲେ। ଏଇଠୁ ଯେଉଁମାନେ ଶ୍ରବଣ କରିବେ, ପରମ୍ପରାରେ ଶ୍ରବଣ କରିବେ, ପରମ୍ପରାରେ ଶ୍ରବଣ କରିବେ ବା ଯେଉଁମାନେ କୀର୍ତ୍ତନ କରିବେ, ସେମାନେ ତାଙ୍କ ହୃଦୟରେ ଯେଉଁ ରୋଗ ରହିଛି ଭବରୋଗ, ଆମେ ଭବରୋଗରେ ବର୍ତ୍ତମାନ ଗ୍ରସ୍ତ ହୋଇଛେ, ସେ ଭବରୋଗ ଦୂର ହୋଇଯିବ ଭଗବାନ କଥା ଶୁଣିବା ମାଧ୍ୟମରେ। ହୃଦ୍ରୋଗମ ଆସୁ ଅପମିନତି, ଖୁବ୍ ଶୀଘ୍ର ସେଟା ନଷ୍ଟ ହୋଇଯିବ। ଏବଂ ଅଚିରେଣ, ଡେରି ହେବ ନାହିଁ, ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଏଇ ମନୁଷ୍ୟ ଜନ୍ମର ଉଦ୍ଦିଷ୍ଟ ହେଉଛି, ଉଦ୍ଦେଶ୍ୟ ହେଉଛି ଆମେ ଏଇ ଧୀର ଅବସ୍ଥା ପ୍ରାପ୍ତ ହେବା। ଯୌ ଅବସ୍ଥା ପ୍ରାପ୍ତ ହେଲେ ମୃତ୍ୟୁ ସମୟରେ ମଧ୍ୟ ସେ ମୋହିତ ହେବେ ନାହିଁ, ମୃତ୍ୟୁ ସମୟରେ ସମସ୍ତେ ମୋହିତ ହୋଇଯାଆନ୍ତି। ମୃତ୍ୟୁ ସମୟରେ ଯେଉଁମାନେ ଅଧୀର ଅବସ୍ଥାରେ ରହିଛନ୍ତି ମୃତ୍ୟୁ ସମୟରେ ସେମାନେ ମୋହିତ ହେବେ। ବହୁତ ପ୍ରକାର ଯନ୍ତ୍ରଣାଦାୟକ ସ୍ଥିତି ରହିଛି ମୃତ୍ୟୁ ସମୟଟା। କିନ୍ତୁ ଯେଉଁମାନେ ଭଗବାନଙ୍କର ପାଦ ପଦ୍ମରେ ମନକୁ ଲଗେଇଛନ୍ତି ସେମାନେ ତାଙ୍କର କୌଣସି ଯନ୍ତ୍ରଣା ସେମାନେ ଉପଭୋଗ ପ୍ରାପ୍ତ ହୋଇପାରିବେ ନାହିଁ। ଯେମିତି ଆପଣମାନେ ଜାଣୁଛନ୍ତି ଔଷଧ କ'ଣ ଗୋଟେ ଇଏ ହେଉଛି ଅପରେସନ୍ ହେଉଛି ଯେଉଁ କଟାକଟି ରହୁଛି ସିଜାରିଆନ୍ ଅପରେସନ୍ ହେଉଛି ଯାହା ହେଉଛି ହେଉଛି ସେହି ସମୟରେ କ୍ଲୋରୋଫର୍ମ ଦେଇ ଦେଉଛନ୍ତି। କ୍ଲୋରୋଫର୍ମ ଦେଲେ ଆପଣ ଆଉ ଯନ୍ତ୍ରଣା ପ୍ରାପ୍ତ ହୋଇପାରିବେ ନାହିଁ। ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କର କଥାରେ ମନୋନିବେଶ କରିଛନ୍ତି ସେ କେତେବେଳେ ଜାଣିପାରିବେ ନାହିଁ ସେତେବେଳେ ତାଙ୍କ ମୃତ୍ୟୁ ହୋଇଗଲା କେତେ ଜାଣିପାରିବେ ନାହିଁ। ସେମାନେ ପ୍ରକୃତରେ ଭଗବାନ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେବେ। ଆମ ସମସ୍ତଙ୍କର ଗୋଟେ ଗୋଟେ ଦିବ୍ୟ ଶରୀର ରହିଛି, ସମସ୍ତଙ୍କ ଦିବ୍ୟ ଶରୀର ରହିଛି ଭଗବାନଙ୍କ ଭଳି ସଚ୍ଚିଦାନନ୍ଦ ଶରୀର। ତେଣୁ ଏଇ ଯେଉଁ ଭଗବାନ କଥା ଶୁଣିବା ମାଧ୍ୟମରେ ଆମେ ଯେଉଁ ଜୀବନରେ ସିଦ୍ଧି ଲାଭ କରିବା, ଆମେ ଯେତେବେଳେ ଶରୀର ତ୍ୟାଗ କରିବା ଆମେ ସେଇ ସିଦ୍ଧ ଦେହ ପ୍ରାପ୍ତ ହେବା। ଆମର ଯେଉଁ ଅରିଜିନାଲ ଶରୀର ରହିଛି ମୂଳ ଶରୀର, ମୂଳ ସଚ୍ଚିଦାନନ୍ଦ ଶରୀର, ଏଭଳି ଶରୀର ନୁହଁ ସେ। ତାହେଲେ ମୃତ୍ୟୁ ନାହିଁ କି ଜନ୍ମ ନାହିଁ, ସେ ଶରୀର ଆମେ ପ୍ରାପ୍ତ ହେବା, ଶରୀର ପ୍ରାପ୍ତ। ଏଇ ମନୁଷ୍ୟ ଜନ୍ମର ଏଇଟା ହେଉଛି ଶ୍ରେଷ୍ଠ ଲାଭ ବା ଶ୍ରେଷ୍ଠ ବିଜୟ ହେଉଛି ଏଇଟା। ଅନ୍ତିମ ସମୟରେ ଏଇଟା କେମିତି ହେଇପାରିବ ନାହିଁ, ଭଗବାନଙ୍କ ନାମ ମାଧ୍ୟମରେ। ବିଭିନ୍ନ ଯୁଗରେ ବିଭିନ୍ନ ଉପାୟ ଥିଲା, କଳି ଯୁଗରେ ବହୁତ ସହଜ ଉପାୟ ରହିଛି। କଳି ଯୁଗରେ ଭଗବାନ ନାମ କୀର୍ତ୍ତନ, ଆମେ ଯେଉଁ ବର୍ତ୍ତମାନ କୀର୍ତ୍ତନ କଲେ ଭଗବାନ ନାମ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ କଳି ଯୁଗରେ ଆମେ ଭଗବାନ ପ୍ରାପ୍ତ ହେଇଯିବା ବହୁତ ସହଜରେ। ତେଣୁ ଏଇ ଯେଉଁ ନାମ ମହାମନ୍ତ୍ର କରୁଛେ, ଏ ବିଭିନ୍ନ ଶାସ୍ତ୍ର ରହିଛି, କଳି ସନ୍ତରଣୀ ଉପନିଷଦ ଇତ୍ୟାଦି ବିଭିନ୍ନ ଶାସ୍ତ୍ର ରହିଛି। ଆଉ ସମସ୍ତ ବେଦରେ ଆଠାରୁ ଆଉ କୌଣସି ଉନ୍ନତତର ଉପାୟ ନାହିଁ। ଭାଗବତ ସବୁ କଥା ରହିଛି, ଆମ ଶ୍ଳୋକ ଏତେ କ'ଣ କହିବେ ଆପଣମାନଙ୍କୁ, ଏସବୁ ରହିଛି କଥା। ତେଣୁ ଇଏ ହେଉଛି କ'ଣ, ଭଗବାନ ହେଉଛନ୍ତି ହରି, ସେ ହରି ସମସ୍ତଙ୍କର ଦୁଃଖକୁ ହରଣ କରନ୍ତି। ସେ ହରି ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି। ଏବଂ ଭଗବାନ କୃଷ୍ଣ ରାମ ଆମେ ପ୍ରାର୍ଥନା କରୁଛେ, ହରେ ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି, ପ୍ରଭୁପାଦ ମହାରାଜ କହନ୍ତି ହରିଙ୍କର ଶକ୍ତି ହେଉଛନ୍ତି ହରା ରାଧାରାଣୀ, ତାଙ୍କୁ ଆମେ ପ୍ରାର୍ଥନା କରୁଛେ ହରେ ରାଧାରାଣୀ ଆପଣ କୃପା କରନ୍ତୁ ଆମକୁ ଏଇ ଭଗବାନଙ୍କ ରାଧା ରାମ କୃଷ୍ଣ ଏମାନଙ୍କ ସେବାରେ ଆମକୁ ନିଯୁକ୍ତ ଦିଅନ୍ତୁ। ଭଗବାନଙ୍କ ସେବା କୃପା ପ୍ରାପ୍ତ ହେଲେ ଆମେ ଭଗବାନଙ୍କ ସେବା କରିପାରିବା। ତେଣୁ ଏହିଭଳି ଭାବରେ ଯେଉଁ ମହାମନ୍ତ୍ର ହେଉଛି, ଏ ଭଗବାନଙ୍କୁ ଏହିଭଳି ପ୍ରାର୍ଥନା କରାଯାଉଛି, ପ୍ରଭୁ ଆପଣଙ୍କୁ ଭୁଲି ଯାଇକରି ଆମେ ବହୁତ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ, ଜନ୍ମ ମୃତ୍ୟୁ ମୁଁ ଚାଲିଛି, ସଂସାର ଚାଲିଛି ଏଇଭଳି ଭାବରେ। କେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ପଶୁ ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ଦେବ ଜନ୍ମ ପ୍ରାପ୍ତ ହେଉଛେ, ବିଭିନ୍ନ ପ୍ରକାର ଜନ୍ମ ପ୍ରାପ୍ତ ହୋଇ ଚାଲିଛେ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣ ଯିବା ତାହେଲେ ଏଇ ମୃତ୍ୟୁ ସମସ୍ୟାର ସମାଧାନ କରିପାରିବା, ଅନ୍ୟ କୌଣସି ଉପାୟ ନାହିଁ। ମୃତ୍ୟୁ ସମୟ ପାର ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ଭଗବତ ଗୀତାର ସାର ଏଇଟା କହୁଛନ୍ତି, ସେଇଟା ଭଗବାନ ଅନ୍ତିମରେ କହିଲେ, ଏଇ ଚାରୋଟି ଜିନିଷ ହେଉଛି ସାର। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର, ଏଇ ଚାରୋଟି କହିଲେ ଭଗବତ ଗୀତାରେ, ଏ ଜ୍ଞାନ ଦେଲେ। ଭାଗବତ ମଧ୍ୟ ସେଇଭଳି ଭାବରେ ଭଗବାନ କଥା ଶ୍ରବଣ କରିବା, କୀର୍ତ୍ତନ କରିବା, ସ୍ମରଣ କରିବା, ଏଇ ତିନୋଟି କଥା କହିଲେ ଭଗବାନ, ତାଙ୍କର ଭଗବାନ ଭକ୍ତମାନେ କହିଲେ କଥା। ତେଣୁ ଏଇ ଭବରୋଗକୁ ଆମେ ପାର ହୋଇପାରିବା, ମୃତ୍ୟୁର ଯେଉଁ ଜନ୍ମ ମୃତ୍ୟୁ ରୋଗ ସଂସାର ରହିଛି, ଆକୁ ପାର ହେବାର ଉପାୟ ହେଉଛି ଏଇଟା। ଆଜି ଆମେ ଯେଉଁ ଭଗବାନଙ୍କ ନାମ କୀର୍ତ୍ତନ କଲେ, ଇଏ ଆମର ମଧ୍ୟ ପରଜନ୍ମକୁ ସୁଧାର କରିବ ଏବଂ ଆମର ବିଜୟ ସାରଙ୍କର ମଧ୍ୟ ସେ ଆତ୍ମାର ସଦ୍ଗତି ପ୍ରାପ୍ତ ହେବେ। ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଏ ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ତାଙ୍କର ଆତ୍ମାର ସଦ୍ଗତି ହେବ। ଏତିକି ପ୍ରାର୍ଥନା କରି ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା ଏବଂ ଆପଣମାନେ ସମସ୍ତେ ଏ ନାମ କୀର୍ତ୍ତନ ଯୋଗଦାନ କରିବେ, ଯାହାଫଳରେ ସମସ୍ତଙ୍କର ଆତ୍ମାର କଲ୍ୟାଣ ହେବ ଏବଂ ସଦ୍ଗତ ସ୍ୱର୍ଗତ ଆତ୍ମାଙ୍କର ମଧ୍ୟ ସଦ୍ଗତି ହେବ। ହରେ କୃଷ୍ଣ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ।
हरे कृष्णा
कृष्णा कृष्णा हरे 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 राम हरे राम 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 हरे हरे
Hare Krishna, Krishna Hare Hare.